आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, 19ତମ G20 ଶିଖର ସମ୍ମିଳନୀ ଅବସରରେ ପାରସ୍ପରିକ ସମ୍ପର୍କ, ବିଶ୍ୱଶାନ୍ତି ଏବଂ ପରିବେଶ ସୁରକ୍ଷା ନିଶ୍ଚିତ କରିବା ନେଇ ବିଶ୍ୱସ୍ତରୀୟ ନେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମ୍ଭବ ହୋଇପାରୁଥିବା ସ୍ଥାନରେ ଭର୍ଚୁଆଲ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଏବଂ ଗୋଆରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 55ତମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ରିଓ ଡି ଜେନେରିଓ ସହରରେ ଚାଲିଥିବା G20 ଶିଖର ସମ୍ମିଳନୀ ଅବସରରେ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇ ଆଲୋଚନା କରିଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍ସିସି, ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲ୍ ଏବଂ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଦେର୍ ଲେୟନ୍ଙ୍କ ସହ ବିଶ୍ୱସ୍ତରୀୟ ନେତାମାନଙ୍କ ସହିତ ହୋଇଥିବା ଆଲୋଚନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ମଙ୍ଗଳ ପାଇଁ ଭାରତ ୟୁରୋପୀୟ ସଂଘ ସହିତ ଘନିଷ୍ଠ ଭାବେ କାର୍ଯ୍ୟ ଜାରି ରଖିବ। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆନ୍ତୋଙ୍କ ସହ ପ୍ରଧାନମନ୍ତ୍ରୀ ଭାରତ ଇଣ୍ଡୋନେସିଆ କୂଟନୈତିକ ସମ୍ପର୍କର 75 ବର୍ଷ ପୂର୍ତ୍ତି ଅବସରରେ ବାଣିଜ୍ୟ, ସ୍ୱାସ୍ଥ୍ୟସେବା ଏବଂ ସୁରକ୍ଷା କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମାଣ୍ଟିନେଗ୍ରୋଙ୍କ ସହ ହୋଇଥିବା ଆଲୋଚନାରେ ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଏବଂ ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ, ଅକ୍ଷୟ ଶକ୍ତି ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଆଲୋଚନା ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ସୂଚାଉଛି। ଏହା ପୂର୍ବରୁ G20ର ଉଦ୍ଘାଟନୀ ଅଧିବେଶନରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦାରିଦ୍ର୍ୟ ଦୂରୀକରଣ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତର ସଫଳତା ଉପରେ ଆଲୋକପାତ କରିଥିଲେ। ଗତ ଦଶନ୍ଧିରେ ଦେଶରେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଭଳି ସଫଳତାର କାହାଣୀ ସମ୍ପର୍କରେ ଶ୍ରୀ ମୋଦି ରେଖାପାତ କରିଥିଲେ। ବିଶ୍ୱ କ୍ଷୁଧା ଏବଂ ଦାରିଦ୍ର୍ୟର ମୁକାବିଲା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦି G20 ଆଲୋଚନାରେ ବିଶ୍ୱ ଦକ୍ଷିଣପନ୍ଥୀ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ କହିଥିଲେ। କ୍ଷୁଧା ଓ ଦାରିଦ୍ର୍ୟ ବିରୁଦ୍ଧରେ ବୈଶ୍ୱିକ ମେଣ୍ଟ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଥିଲେ ଏବଂ ବିଶ୍ୱବ୍ୟାପୀ ଦୁର୍ବଳ ସମ୍ପ୍ରଦାୟର ଉତ୍ଥାନ ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ଆଶ୍ୱାସନା ଦେଇଥିଲେ। ସ୍ଥାନୀୟ କୃଷି, ଜୈବିକ କୃଷି, ବାଜରା ଏବଂ ଜଳବାୟୁ ସହନଶୀଳ ଫସଲକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦି ଉଲ୍ଲେଖ କରିଥିଲେ ଯେ ଭାରତର ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ କୃଷି ମିଶନ ସମାବେଶୀ ବିକାଶ ପାଇଁ ବୈଶ୍ୱିକ ମଡେଲ ଭାବେ କାର୍ଯ୍ୟ କରୁଛି। G20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇଣ୍ଡୋନେସିଆ, ପର୍ତ୍ତୁଗାଲ, ଇଟାଲୀ, ଇଂଲଣ୍ଡ ଏବଂ ନରୱେର ରାଷ୍ଟ୍ରମୁଖ୍ୟମାନଙ୍କୁ ଭେଟିଥିଲେ। ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବା ଉପରେ ପ୍ରାଥମିକତା ଦିଆଯାଇଥିଲା। ଏହି ବୈଠକଗୁଡ଼ିକର ପ୍ରମୁଖ ଆକର୍ଷଣ ଥିଲା ବ୍ରିଟେନ୍ରେ 2 ବାଣିଜ୍ୟ ଦୂତାବାସର ଘୋଷଣା। ଭାରତରୁ ବ୍ରିଟେନ୍ ପର୍ଯ୍ୟନ୍ତ ଆର୍ଥିକ ଅପରାଧିକ ପ୍ରସଙ୍ଗକୁ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ହୋଇଥିବା ବୈଠକରେ ମହାକାଶ, ଶକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଅନ୍ୟାନ୍ୟ ଭବିଷ୍ୟତ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା। ଝାଡ଼ଖଣ୍ଡରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ 12 ଜିଲ୍ଲାର ମୋଟ 38 ନିର୍ବାଚନ ମଣ୍ଡଳୀରେ ସକାଳ 7ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ 14,218 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ 55 ଜଣ ମହିଳାଙ୍କ ସମେତ 528 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 1,23,00,000ରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବାଚସ୍କତି ରବୀନ୍ଦ୍ରନାଥ ମହତୋ, ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, ବିରୋଧୀ ଦଳ ନେତା ଅମରନାଥ କୁମାର ବାଉରୀ, ଏଜେଏସ୍ୟୁ ସଭାପତି ସୁଦେଶ କୁମାର ମହତୋ ଏବଂ କଳ୍ପନା ସୋରେନ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାରାଷ୍ଟ୍ର ବିଧାନସଭାର 288 ଆସନ ନିମନ୍ତେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶାସକ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମହାବିକାଶ ଅଘାଡ଼ି ମେଣ୍ଟ ରାଜ୍ୟରେ ପୁଣି କ୍ଷମତାକୁ ଫେରିବା ଲାଗି ଉଦ୍ୟମ କରୁଛି। ଆସନ୍ତାକାଲି 4136 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ ହେବ। ଏହି ନିର୍ବାଚନରେ 2086 ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ବିଜେପି 149 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 81 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପି 69 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସେହିପରି କଂଗ୍ରେସ 101 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 95 ଓ ଶରଦ ପାୱାର ଏନ୍ସିପି 86 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ରାଜଧାନୀ ଅଞ୍ଚଳରେ ଗୁରୁତର ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ସ୍ଥାନରେ ଭର୍ଚୁଆଲ୍ ଶୁଣାଣି ପାଇଁ ସମସ୍ତ ବିଚାରପତିଙ୍କୁ ଅନୁମତି ଦେବା ପାଇଁ କୁହାଯାଇଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଖାନ୍ନା ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି କପିଲ ଶିବଲଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଦିଲ୍ଲୀ ଏବଂ ଏନ୍ସିଆର୍ରେ ବଢ଼ୁଥିବା ପ୍ରଦୂଷଣ ବିଷୟ ଉପସ୍ଥାପନ କରି ଏହାର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଏହାପରେ ଯେଉଁ ସ୍ଥାନରେ ସମ୍ଭବ ହୋଇପାରିବ ସେଠାରେ ଭର୍ଚୁଆଲ୍ ଶୁଣାଣି ପାଇଁ ଅନୁମତି ଦିଆଯାଇଥିବା ପ୍ରଧାନ ବିଚାରପତି କହିଥିଲେ। ପଞ୍ଜାବରେ 4 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁକ୍ତ ନିରପେକ୍ଷ ଏବଂ ସ୍ୱଚ୍ଛ ଉପନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି କରିଛନ୍ତି। ହୁସିଆରପୁରର ଚାବେୱାଲ, ଗୁରୁଦାସପୁରର ଡେରା ବାବା ନାନକ, ଶ୍ରୀ ମୁକ୍ତେଶ୍ୱର ସାହିବର ଗିଦେରବାହ ଏବଂ ବର୍ଣ୍ଣାଲାର ପ୍ରାୟ 7 ଲକ୍ଷ ଭୋଟର ଆସନ୍ତାକାଲି ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହି ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ରାଜ୍ୟର ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳ ଶିରୋମଣି ଅକାଳୀ ଦଳ ଏହି ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ 70 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ 6000ରୁ ଅଧିକ ରାଜ୍ୟ ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ 3800ରୁ ଅଧିକ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ୍ ସି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଅଟକି ରହିଥିବା ଆଲୋଚନା ପୁନର୍ବାର ଆରମ୍ଭ କରିବାକୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କେଆର୍ ଷ୍ଟାର୍ମର୍ ଘୋଷଣା କରିଛନ୍ତି। ବ୍ରାଜିଲ୍ରେ ଚାଲିଥିବା G20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହି ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ବାୟୁସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀ ଚାଲୁ ରହିଛି। ଏହି ତିନିଦିନିଆ ସମ୍ମିଳନୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବୋଧିତ କରିଥିଲେ। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମରପ୍ରୀତ ସିଂ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଉତ୍ତର ସୀମାରେ ଶୀତକାଳୀନ ଅପରେସନ୍ ଉପରେ ବିଶେଷ ଗୁରୁତ୍ୱ ଦେଇ ଭାରତୀୟ ବାୟୁସେନାର ପରିଚାଳନା ପ୍ରସ୍ତୁତିର ସମୀକ୍ଷା ଉପରେ ଧ୍ୟାନ ଦିଆଯାଇଛି। ବରିଷ୍ଠ କମାଣ୍ଡରମାନେ ବାୟୁସେନାର ସାମର୍ଥ୍ୟ ଏବଂ ପ୍ରସ୍ତୁତିକୁ ବୃଦ୍ଧି କରିବା ପାଇଁ ରଣନୈତିକ ଏବଂ ପରିଚାଳନା ଯୋଜନା ଉପରେ ଆଲୋଚନା କରୁଛନ୍ତି। ଆସନ୍ତାକାଲି ଏହି ସମ୍ମିଳନୀ ଉଦ୍ଯାପନ ହେବ। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 55ତମ ସଂସ୍କରଣ ଆସନ୍ତାକାଲି ଗୋଆରେ ଆରମ୍ଭ ହେବ। ନଭେମ୍ବର 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାଓ୍ୱନ୍ତ ସୂଚନା ଦେଇ କହିଛନ୍ତି ଏହି ମହୋତ୍ସବରେ 81 ଦେଶର 180 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଚଳିତ ବର୍ଷ ଅଷ୍ଟ୍ରେଲିଆକୁ କଣ୍ଟ୍ରି ଅଫ୍ ଫୋକସ୍ ଭାବେ ଚୟନ କରାଯାଇଛି। ଅଂଶଗ୍ରହଣକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମର ବିବିଧ ବର୍ଷ୍ଣନା ଏବଂ ଅଭିନବ ସିନେମା ସ୍ୱର ସହିତ 2024 ବିଶ୍ୱ ଚଳଚ୍ଚିତ୍ର ଏବଂ ସାଂସ୍କୃତିକ ଆଦାନ ପ୍ରଦାନର ଭବ୍ୟ ଉତ୍ସବ ହେବ ବୋଲି IFFI ପ୍ରତିଶ୍ରତି ଦେଇଛି। ଉଣେଇଶତମ G20 ଶିଖର ସମ୍ମିଳନୀ ଅବସରରେ ପାରସ୍ପରିକ ସମ୍ପର୍କ, ବିଶ୍ୱଶାନ୍ତି ଏବଂ ପରିବେଶ ସୁରକ୍ଷା ନିଶ୍ଚିତ କରିବା ନେଇ ବିଶ୍ୱସ୍ତରୀୟ ନେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପ୍ରଦୂଷଣ ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମ୍ଭବ ହୋଇପାରୁଥିବା ସ୍ଥାନରେ ଭର୍ଚୁଆଲ୍ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଏବଂ ଗୋଆରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର 55ତମ ସଂସ୍କରଣ। ସମ୍ବାଦ ଶେଷ ହେଲା।